కారణం సంతోషణం నమస్తే రహిమా ధరణిధర నమస్తే హేమ గర్భాభం నమస్తే మకర ధ్వజం అనిరుధం నమస్తే రహిమాం వరదో భవ రహిమాం వరదో భవ రహిమాం వరదో భవ
జయ జగన్నాథ భక్తవృంద జయ జగన్నాథ జయ జగన్నాథ ଆପଣ ଜାଣିଦେବେ ସେ ଗୀତ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିବୋଷ ରଥକୁ ଦେଖିବା ପାଇଁ ରଥଯାତ୍ରା ଦେଖିବା ପାଇଁ ସାରା ପୃଥିବୀରୁ ଅନେକ ଭକ୍ତ ଆସିଛନ୍ତି, କିନ୍ତୁ ଭକ୍ତମାନେ ଟିକେ ଧ୍ୟାନ ଦେବେ, ସବୁ ଭକ୍ତ ଯେ ଆସିଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ତାହା ନୁହେଁ। ଜଣେ କଣ୍ଡା ପୁଅ କଣ୍ଡା ଭାଇନା ଜଣେ ଲକ୍ଷ୍ୟ କଲେ ରଥ ଧରୁଛି, ସମସ୍ତେ ଧରିଛନ୍ତି, ସମସ୍ତଙ୍କର ଲକ୍ଷ୍ୟ ରହିଛି ଆମେ କେମିତି ଟାଣିବା, କିନ୍ତୁ ଜଣେ ଟାଣୁନି, ସେ ଧରି ଠିଆ ହେଇ ତାର ଘର କଥା ମନେ ପଡ଼ିଯାଉଛି। ଏ କଥା ପଣ୍ଡା ପୁଅ ଲକ୍ଷ୍ୟ କଲେ, ପଣ୍ଡା ପୁଅ କହିଲେ ବାବା କୁଆଡେ ଆସିଛ ତୁମେ, ସଂସାର ଛାଡ଼ିଲ, ଶ୍ରୀକ୍ଷେତ୍ର ଆସିଲ, ଜଗନ୍ନାଥଙ୍କ ନନ୍ଦିଘୋଷର ସବୁ ଟାଣିବା ପାଇଁ ତମର ମନ ହଉନାହିଁ। ତାର ଅର୍ଥ ବୁଝିପାରୁନାହାନ୍ତି ସେ ଭକ୍ତ, ତାଙ୍କର ମନ ଜଞ୍ଜାଳରେ, ସଂସାରରେ ପିଲା ଛୁଆ ମୋର କଣ କରୁଛନ୍ତି, କେତେ ଲୋକରେ ମୁଁ ଫେରିବି କି ନାହିଁ ଚିନ୍ତା କରୁଛି ସେ ମନ ଭିତରେ, କାହିଁକି ଭୟ ତାର ଆସିଲାଣି ମନ ଭିତରେ। ସେତିକିବେଳେ ପଣ୍ଡା ଭାଇନା କହୁଛି ନା ଛାଡ଼ ଛାଡ଼େ, ତମେ କଣ ରଥ ଯାତ୍ରାରେ ଆସିଛ ରଥ ଦୌଡ଼ି ଟାଣିବା ପାଇଁ, ଏ ହେଉଛି ପୁରୀର କଥା, ଭାବ ଭକ୍ତିର ରହସ୍ୟ ଜଗନ୍ନାଥ ମନ୍ଦିରଙ୍କ ରଥଯାତ୍ରାର। ଆପଣମାନେ ଲକ୍ଷ୍ୟ କରିବେ ପଣ୍ଡା ଭାଇନା କଣ କହୁଛନ୍ତି,
ରଥ ଦୌଡ଼ି ଜମା ତୁ ଭିଡ଼ୁକୁ ନୁହ, ଆରେ ଛାଡ଼ 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 ଭାଇ ରଥ ଦୌଡ଼ି ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହ, ଛାଡ଼ 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 ଆରେ ଛାଡ଼ 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 ଭାଇ ରଥ ଦୌଡ଼ି ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ, ମିଛରେ ମାତୁଛୁ ମାୟାରେ ପଡ଼ିଛୁ, ମିଛରେ ମାତିଛୁ ମାୟାରେ ପଡ଼ିଛୁ, ଲୋହରେ ମୋହରେ ବରାଟୁ ହୋଇଛୁ, କୁଟକ ପଟରେ ଦିନକୁ ସାରୁଛୁ, କୁଟକ ପଟରେ ଦିନକୁ ସାରୁଛୁ, ଧର୍ମ ଉଠାଣି କିଛି ସର ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ, ଛାଡ଼ 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 ଆରେ ଛାଡ଼ 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 ଆରେ ଛାଡ଼ 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 ଭାଇ ରଥ ଦୌଡ଼ି ହା, ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ, ଜମା ତୁ ଭିଡ଼ୁକୁ ନୁହରେ, ଜମା ତୁ ଭିଡ଼ୁକୁ ନୁହ।
ସେ ଭକ୍ତକୁ କଣ କହୁଛନ୍ତି, ବରଦାନକୁ ଯେ ଦିଆ ଆସିଲା ସିଏ ତ ଭକ୍ତ, କିନ୍ତୁ ମନରେ କାହାର କେତେ ପ୍ରକାର ଆଶା ଆକାଂକ୍ଷା ନେଇକି ଆସିଛନ୍ତି ତାହା ଆପଣମାନେ ଜାଣନ୍ତୁ।
ଆଗେ ବଳଭଦ୍ର, ଆରେ ଆଗେ ବଳଭଦ୍ର ଗଲେଣି, ବଡ ଶଙ୍ଖ ପାରି ହେଲେଣି,
ଦେଖୁନ ବଡ଼ ଭାଙ୍ଗି ଟିକେ ଦେଖ, ଆଗେ ଆଗେ ଚାଲିଛନ୍ତି ଶରଣାବାଗୀ ପାଖରେ, ବଡ଼ ଶଙ୍ଖ ପାଖରେ ଠିଆ ହେଇଗଲେଣି।
ଆଗେ ବଳଭଦ୍ର ଗଲେଣି, ବଡ଼ ଶଙ୍ଖ ପାଣି ହେଲେଣି, ସୁଭଦ୍ରାଇ ଗଲା ଭଉଣୀ, ଛାଡ଼ିଲେଣି କୃପା କାହାଣୀ, ସେ ହରି ବୋଲ ଆରେ ସେ କର ଶାଳୀ, ସେ ହରି ବୋଲ ସେ କର ଶାଳୀ, ଶରଧାବାଗୀ ଦେଖି ଯିବ ସେ ପ୍ରମଣ କାଳିଆ
କୁହନା ପାଗଳା ମନ
ଆରେ କାଳିଆ କୁହନା ନିଜକୁ ସାହାନା କାଳିଆ କୁହନା ନିଜକୁ ସାହାନା କଳା ପଡ଼ିଲାଣି ସୁଗୁଣା ମୁହ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ରେ ଜମା ତୁ ଭିଡ଼ୁ ତୁମ ଆରେ ଥାର 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 ଏ ଥାର 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 ଆରେ ଥାର 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 ଭାଇ ହସ ଜରୁରୀ ଜମା ତୁ ଭିଡ଼ୁ ତୁମ ରେ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ରେ ଜମା ତୁ ଭିଡ଼ୁ ତୁମ
ନେତ୍ର କଣ ଦେଖୁଛି ମୋ ଯନ୍ତ୍ରୀ ଭାଇମାନଙ୍କ ଉପରେ ବୋଧେ ଜଗନ୍ନାଥ ବିଜେ କରିଯାଇଛନ୍ତି ରାଧା ଯାହା ବଜାଉଛନ୍ତି ଜଗନ୍ନାଥଙ୍କର ହୃଦୟ ସିଂହନାଥ ଠାରୁ ଉଠୁଛି ଆହା ବିଜିତ ବିଜିତ ଧନ୍ୟଭକ୍ତ ଧନ୍ୟ ଜଗନ୍ନାଥ ଧନ୍ୟ ଜଗନ୍ନାଥ
ରଥଯାତ୍ରାକୁ ଆସିଛୁ
ଏ ମନ ଟିକେ ଧ୍ୟାନ ଦେଉ
ରଥଯାତ୍ରାକୁ ଆସିଛୁ ଘର କଥା ତୋର ଭାବୁଛୁ
ଭୁଲି ପାରିଲା ହୁଁ ସବୁ ତୋରି ଘର ଏ ଔଷଧ ମୂଳ ସକଳ ଜଗତ ଯାକ ଯୋଉଠି ଛୁଳ ତୁ ପାଗଳା ମନ ଘରକୁ ଭୁଲିବା ଇଏ କରୁଛନ୍ତି
ରଥଯାତ୍ରାକୁ ଆସିଛୁ ଘର କଥା ତୋର ଭାବୁଛୁ ଆରେ ଜଗନ୍ନାଥ ତୋର ସବୁରେ କିଛି ନାହିଁ ନିଜ ସଂସାରେ ଭକତି ବଳରେ ରଥକୁ ଟାଣିଲେ ଭକତି ବଳରେ ରଥକୁ ଟାଣିଲେ ଜଗନ୍ନାଥ ତୋତେ ଭରସା ହେବେ ରେ
ନହିଲେ
ପଡ଼ିବୁ ନରକ ଯନ୍ତାରେ ନହିଲେ ପଡ଼ିବୁ ନରକ ଯନ୍ତାରେ କୁମ୍ଭୀର କାନ୍ଦଣା କାନ୍ଦିବୁ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ
ଥାର 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 ଆରେ ଥାର 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 ଆରେ ଥାର ଥାର ଥାର
ଭାଇ ହସ ଜରୁରୀ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ ଜମା ତୁ ଭିଡ଼ୁ ତୁମ